ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କ୍ରୀଡ଼ା ଶୃଙ୍ଖଳା ଲକ୍ଷ୍ୟ ଓ ଦଳୀୟ ମନୋଭାବ ଦୃଢ଼ କରିଥାଏ, କହିଲେ ରାଷ୍ଟ୍ରପତି। ପଞ୍ଚଦେଶୀୟ ଗସ୍ତର ପରବର୍ତ୍ତୀ ପର୍ଯ୍ୟାୟରେ ଆଜି ଆର୍ଜେଣ୍ଟିନା ଯିବେ ପ୍ରଧାନମନ୍ତ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଯୁଦ୍ଧରେ ବଳିଦାନର ଭାବ ବିଜୟ ସୁନିଶ୍ଚିତ କରିଥାଏ। କାରବିଆନ ଅଞ୍ଚଳର ପ୍ରଥମ ଦେଶ ଭାବେ ତ୍ରିନିଦାଦ ଓ ଟୋବାଗୋ ୟୁପିଆଇ ବ୍ୟବସ୍ଥା ଗ୍ରହଣ କରିଥିବାରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଆଜି ତୃତୀୟ ଦିନରେ 77 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ ଇଂଲଣ୍ଡ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଡୁରାଣ୍ଡ କପ୍ ପ୍ରତିଯୋଗିତା 2025ର ଶୁଭାରମ୍ଭ କରିଛନ୍ତି। ସମ୍ମିଳିତ ଜନତାଙ୍କୁ ସମ୍ବୋଧନ କରି ଶ୍ରୀମତୀ ମୁର୍ମୁ କହିଛନ୍ତି, କ୍ରୀଡ଼ା ଜୀବନରେ ଶୃଙ୍ଖଳା ଲକ୍ଷ୍ୟ ଓ ଦଳୀୟ ମନୋଭାବ ଦୃଢ଼ କରିଥାଏ। ସେ କହିଛନ୍ତି, ଲୋକମାନଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି କରିବା ଏବଂ ଦେଶ ଓ ବିଭିନ୍ନ ଅଞ୍ଚଳ ମଧ୍ୟରେ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କ୍ରୀଡ଼ାର ଅନନ୍ୟ ଭୂମିକା ରହିଛି। ରାଷ୍ଟ୍ରପତି ଭାରତର ଜାତୀୟ ସଂହତି କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା କ୍ରୀଡ଼ାର ଗୁରୁତ୍ୱାରୋପ କରିଛନ୍ତି।
ଭାରତ ମେ ଖେଲ ରାଷ୍ଟ୍ରୀୟ ଏକୀକରଣ କା ଏକ ଶକ୍ତିଶାଳୀ ସାଧନ ରେ ଜୋ ଅଲିମ୍ପିକ ମେ ୟା କିସି ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତା ମେ ତ୍ରିରଙ୍ଗା ଲହରାତା ହେ ତୋ ସଭି ଦେଶବାସୀ ରୋମାଞ୍ଚିତ ହୋ ଜାତେ। ଦେବୀୟ ସ୍ୱଜନ ଫୁଟବଲ କି ଲାଗୋ ଲୋକଙ୍କେ ଦିଲ ମେ ବିଶେଷ ଜାଗା।
ରାଷ୍ଟ୍ରପତି କହିଛନ୍ତି, ଫୁଟବଲ ଖେଳ କୋଟି କୋଟି ଲୋକଙ୍କର ପ୍ରଥମ ପସନ୍ଦ। ଫୁଟବଲ ଖେଳରେ ରଣନୀତି ସ୍ଥିର କରିବାକୁ ହୁଏ ଏବଂ ଧୈର୍ଯ୍ୟର ସହ ମିଳିତ ଭାବେ ଉଦ୍ୟମ କଲେ ଗୋଲ୍ ହୋଇଥାଏ। ସେ କହିଛନ୍ତି, ଡୁରାଣ୍ଡ କପ୍ ଭଳି ଆୟୋଜନ ଲୋକମାନଙ୍କ ମନରେ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ପରବର୍ତ୍ତୀ ପିଢ଼ିର ଫୁଟବଲ ଖେଳାଳିମାନଙ୍କୁ ପ୍ରେରଣା ଯୋଗାଇଥାଏ। ଏହି ଅବସରରେ ରାଷ୍ଟ୍ରପତି ଡୁରାଣ୍ଡ କପ୍ ଆୟୋଜନ ନେଇ ସେନାବାହିନୀକୁ ଶୁଭେଚ୍ଛା ଜଣାଇଛନ୍ତି।
ଡୁରାଣ୍ଡ କପ୍ ଏସିଆ କା ସବସେ ପୁରାନା ଫୁଟବଲ ଟୁର୍ଣ୍ଣାମେଣ୍ଟ ହେ। ଅନେକ ଉତ୍କୃଷ୍ଟ ଫୁଟବଲ ଟିମ୍ ହେ ଇସ୍ ଟୁର୍ଣ୍ଣାମେଣ୍ଟ କା ଭାଗ ଲିଏ ହେ। ଇସ୍ ବାର ଡୁରାଣ୍ଡ କପ୍ ପୂର୍ବୀ ଓ ଉତ୍ତର ପୂର୍ବୀ ଭାରତ ମେ ଆୟୋଜିତ କିଆ ଯା ରହା ହେ। ଭାରତ କେ ଇନ୍ କ୍ଷେତ୍ର ମେ ଫୁଟବଲ ଅତ୍ୟନ୍ତ ଲୋକପ୍ରିୟ ହେ। ପୂର୍ବୀ ଓ ଉତ୍ତର ପୂର୍ବୀ ରାଜ୍ୟ ମେ ଫୁଟବଲ ନା କେବଳ ଏକ ଖେଲ ହେ ବଲକି ଲୋକଙ୍କ ସାଂସ୍କୃତିକ ପହଚାନ କା ଭି ହିସ୍ସା ହେ।
ଆୟୋଜିତ ସମାରୋହରେ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ ଏବଂ ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ ଉପସ୍ଥିତ ଥିଲେ। ପଞ୍ଚଦେଶୀୟ ଗସ୍ତର ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆର୍ଜେଣ୍ଟିନା ଯିବେ। ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିୟର ମିଲେଇଙ୍କ ନିମନ୍ତ୍ରଣ କ୍ରମେ ପ୍ରାୟ 57 ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ଆଜି ଏହି ଗସ୍ତ କରୁଛନ୍ତି। ଏହି ଅବସରରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, କୃଷି, ଖଣିଜ ପଦାର୍ଥ, ତୈଳ ଓ ବାଷ୍ପ, ନବୀକରଣୀୟ ଶକ୍ତି, ବ୍ୟବସାୟ ଓ ପୁଞ୍ଜିନିବେଶ ଏବଂ ଜନସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ରରେ ଥିବା ସହଯୋଗ ସମ୍ପର୍କରେ ସମୀକ୍ଷା କରିବା ସହିତ ଦ୍ୱିପକ୍ଷୀୟ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଉପରେ ଆଲୋଚନା କରିବେ। ସପ୍ତଦଶ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ଆସନ୍ତାକାଲି ବ୍ରାଜିଲରେ ପହଞ୍ଚିବେ। ବ୍ରାଜିଲର ରିଓ ଡି ଜେନେରିଓଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି ଜୁଲାଇ 9 ତାରିଖରେ ନାମ୍ବିଆ ଗସ୍ତରେ ଯିବେ। ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନାମ୍ବିଆ ଗସ୍ତ। ସେଠାରେ ସେ ନାମ୍ବିଆ ରାଷ୍ଟ୍ରପତି ନାନ୍ଦି ଏନ୍ ଦାଇ ତ୍ୱାହାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ସ୍ୱାମୀ ବିବେକାନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସ୍ୱାମୀ ବିବେକାନନ୍ଦଙ୍କ ଚିନ୍ତନ ଏବଂ ଦୂରଦୃଷ୍ଟି ସମାଜକୁ ଏବେ ମଧ୍ୟ ଦିଗ୍ଦର୍ଶନ ଦେଉଛି। ଭାରତର ଇତିହାସ ଏବଂ ସାଂସ୍କୃତିକ ଐତିହ୍ୟକୁ ଲୋକଲୋଚନକୁ ଆଣିବା ଲାଗି ସ୍ୱାମୀ ବିବେକାନନ୍ଦ ଗର୍ବ ଓ ସାହସର ସହ ଉଦ୍ୟମ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ସେବା ଓ ଦୟାର ପଥରେ ଅଗ୍ରସର ହେବା ଲାଗି ସବୁବେଳେ ସ୍ୱାମୀ ବିବେକାନନ୍ଦ ଗୁରୁତ୍ୱ ପ୍ରଦାନ କରୁଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ପୁଣେରେ ଦୁର୍ଦ୍ଦଶ ଯୋଦ୍ଧା ତଥା ମହାନ ରାଷ୍ଟ୍ରଭକ୍ତ ବାଜିରାଓ ପେଶୱା ପ୍ରଥମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଶ୍ରୀ ଶାହା ବର୍ତ୍ତମାନର ଏନ୍ଡିଏ ସରକାରଙ୍କ ସମୟରେ ସେନାର ପ୍ରସ୍ତୁତି ଓ ବାଜିରାଓ ପେଶୱା ପ୍ରଥମଙ୍କ ସମୟରେ ଯୁଦ୍ଧକଳା ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଛନ୍ତି। ଶ୍ରୀ ଶାହା କହିଛନ୍ତି, ଯୁଦ୍ଧର କେତେକ ମୌଳିକ ନିୟମ ସବୁବେଳେ ସମାନ ରହିଥାଏ। ଯୁଦ୍ଧରେ ବ୍ୟୁହ ରଚନାର ମହତ୍ତ୍ୱ, ଯୁଦ୍ଧରେ ସମର୍ପଣ ଭାବ, ଦେଶଭକ୍ତିର ଭାବ ଏବଂ ସବୁଠାରୁ ବଡ଼ କଥା ହେଉଛି ଯୁଦ୍ଧରେ ବଳିଦାନର ଭାବ ହିଁ ବିଜୟ ଆଣିଦେଇଥାଏ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଅସ୍ତ୍ର ବଦଳିଥାଏ କିନ୍ତୁ ଯୁଦ୍ଧର ଲକ୍ଷ୍ୟ ସ୍ଥିର ରହିଥାଏ। 500 ବର୍ଷର ଭାରତୀୟ ଇତିହାସରେ ଯଦି କେହି ସେଭଳି ଯୋଦ୍ଧା ଥାଆନ୍ତି ସେ ହେଉଛନ୍ତି ଶ୍ରୀମନ୍ତ ବାଜିରାଓ ପେଶୱା ବୋଲି ଶ୍ରୀ ଶାହା କହିଛନ୍ତି।
युद्ध की कला के कुछ नियम जो होते हैं वो काल बाह्य नहीं होते हैं, वो एटर्नल होते हैं। युद्ध में व्यूहरचना का महत्व, युद्ध में त्वरा का महत्व, युद्ध में समर्पण का भाव, युद्ध में देशभक्ति का भाव और सबसे बड़ी बात युद्ध में बलिदान का भाव, वो ही सेनाओं को विजय दिलाता है। हथियार बदलते रहे और अगर ये सभी गुणों का सबसे उत्कृष्ट उदाहरण 500 साल के भारतीय इतिहास में कहीं पर ढूंढना है तो मैं इतिहास के विद्यार्थी के नाते बेझिझक कह सकता हूं वो केवल बाजीराव पेशवा में, श्रीमंत बाजीराव पेशवा में ही मिल सकता है।
आपण माने संवाद सुनुछंती आकाशवाणीरु। प्रधानमंत्री नरेन्द्र मोदी निज अभिभाषण से कारबियान अंचल त्रिनिदाद एवं टोबागो प्रथम देश भाव यूपीआई व्यवस्था ग्रहण कर शुभेच्छा जनाई से कहते यह व्यवस्था ग्रहण करने द्वारा उभय भारत एवं त्रिनिदाद और टोबागो लाभवान हेबे। भारतीय जातीय पेमेंट कॉर्पोरेशन आंतर्जातिक क्षेत्र में डिजिटल भित्तिभूमि निर्माण करिबा एवं यूपीआई क्षेत्र में विश्वर नेतृत्व नेउछि। एनपीसीआई डिजिटल ट्रांसफर्मेशन मंत्रालय सह एक बुझामणापत्र स्वाक्षर करी वास्तव समय देणनेण प्रक्रिया को सहज करने लगे एकीकृत देय व्यवस्था यूपीआई आरंभ करिथिला। कारबियान अंचल प्रथम देश भाव त्रिनिदाद और टोबागो यूपीआई व्यवस्था ग्रहण करने द्वारा सेठार आर्थिक अंतर्भुक्तिकरण को प्रोत्साहन मिली कहुई। यूपीआई क्षेत्र में उभय भारत एवं त्रिनिदाद और टोबागो मध्य अन्न्य क्षेत्र में मध्य देणनेण व्यवस्था सहजसाध्य होपर बोली प्रधानमंत्री कहते। देश में तृणमूल स्तर में गणतंत्र को अधिक सशक्त करने दिगरे आवश्यक पदक्षेप नेबाकु लोकसभा बाचस्पति ओम बिर्ला समस्त सहरांचल पौर संस्थागुडी आह्वान देते। हरियाणार मानेसर ठारे समस्त राज्य और केन्द्रशासित अंचल सहरांचल पौर संस्थागुड़िकर अध्यक्ष मानंक प्रथम जातीय स्तरीय सम्मेलन में उद्बोधन दे से या कहिचंती। श्री बिर्ला कहिचंती सहरांचल पौर संस्थागुड़िकर प्रश्नकाल और शून्यकाल भली गणतांत्रिक प्रक्रियागुड़ी सामिल करिबार गुरुत्व रही। सहरांचल पौर संस्थागुड़ी श्री बिर्ला जनसाधारण निकटतम शासन व्यवस्था रूपे अभिहित करने नागरिक केन्द्रिक करने आलोकपात कर। बिहार विधानसभा निर्वाचन लागि आसंता अगस्ट 1 तारीख दिन चिट्ठा भोटर तालिका प्रकाशित हेबो। निर्वाचन को अबाध निरपेक्ष तथा शांति श्रृंखलार सह संपन्न करने लागि मुख्य निर्वाचन कमिशनर ज्ञानेश कुमार नुआदिल्लीठारे विभिन्न राजनैतिक दलर प्रतिनिधिमानंक सह आलोचना करथिबा सूचना मिलिछि। केन्द्र महिला और शिशु विकास मंत्री अन्नपूर्णा देवी आज झारखंडर रांची में सावित्रीबाई फुले जातीय महिला और शिशु विकास प्रतिष्ठान नूतन आंचलिक केन्द्रर उद्घाटन करिबे। एही नूतन आंचलिक केन्द्र देशर पूर्वांचल क्षमता निर्माण प्रचेष्टार विकेन्द्रीकरण करने सहित उन्नत सेवा प्रदान दिगरे एक प्रमुख भूमिका ग्रहण करिबो। महिला और शिशु विकास मंत्रालय एही केन्द्र में मिशन शक्ति, मिशन बात्सल्य, मिशन सक्षम, अंगनवाड़ी और पोषण 2.0 लागि तालीम एवं गवेषणा कार्य उपरे गुरुत्व दिया बोली कहिछि। ओडिशा, पश्चिमबंग, बिहार और झारखंड उपरे एही केन्द्र विशेष ध्यान दे कार्य करिवो बोली जनापड़िछि। बर्मिंगहामर एजबास्टन ठारे चलिथिबा आंडरसन तेंदुलकर ट्रफी आज तृतीय दिन में इंग्लैंड 77 रन बैटिंग आरंभ करिबो। गतकाली द्वितीय टेस्टर द्वितीय दिन में भारतर अधिनायक सुमन गिल 200 हासिल करिथिले। इंग्लैंड विपक्ष में सफलता हासिल करने क्षेत्र में से होउछंती प्रथम भारतीय तथा एशिय दलर अधिनायक। सुमनकर 269 रन सहायतार भारत प्रथम इनिंग्स मोट 587 रन करिवारे सक्षम होइथिला। एही पांच मैच विशिष्ट टेस्ट सीरीज़ रो प्रथम मैच रे इंग्लैंड 5 विकेट रे विजय हासिल करी 1-0 अग्रणी रहिछि। केनिंगटन ओभाले आज संध्यारे भारत एवं इंग्लैंड मध्यरे तृतीय महिला टी20 मैच अनुष्ठित हेबो। भारतीय समय राति 11:05 रे खेल आरंभ हेबो। मुख्य संवाद पुनि थरे क्रीडा श्रृंखला लक्ष्य और दलीय मनोभाव दृढ़ करिथाय कहिले राष्ट्रपति। पंचदेशीय गस्तर परवर्ती पर्याय रे आज अर्जेंटीना जिबे प्रधानमंत्री। स्वराष्ट्रमंत्री अमित शाह कहिछन्ति युद्धरे बलिदानर भाव विजय सुनिश्चित करिथाए। कारबियान अंचलर प्रथम देश भावे त्रिनिदाद और टोबागो यूपीआई व्यवस्था ग्रहण करिथिबार शुभेच्छा जनाइले प्रधानमंत्री। एवं आंडरसन तेंदुलकर ट्रफीर आज तृतीय दिन में 77 रन बैटिंग आरंभ करिबो इंग्लैंड। संवाद शेष होला। अधिक संवाद पई आपण माने newsonair.gov.in वेबसाइट और newsonair आप लॉगिन करिपरिबे।